ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଗୋଟେ ପୂର୍ତ୍ତି ଆଉ ଗୋଟେ ସ୍ୱାସ୍ଥ୍ୟ ଲାଗି ଯୋଗବାର୍ତ୍ତା ନେଇକରି ଆଜି ଆୟୁଷ ମନ୍ତ୍ରଣାଳୟ ତରଫ ନୂଆଦିଲ୍ଲୀଠାରେ ବିଶ୍ୱ ଯୋଗ ସମ୍ମିଳନୀ ଯୋଗ ସଙ୍ଗମର ଆୟୋଜନ କରାଯାଇଛି। 11ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଏହି ସମ୍ମିଳନୀଟି 1000ରୁ ଅଧିକା ଲୋକ ଭାଗ ନେଇଛନ୍। ସମ୍ମିଳନୀଟି ବହୁତଟେ ଦେଶର ଯୋଗ ବିଶେଷଜ୍ଞମାନେ ବି ଭାଗ ନେଇଛନ୍। ସମ୍ମିଳନୀଟି ଯୋଗ ବାବଦେ ଅଧିବେଶନମାନଙ୍କର ଆୟୋଜନ କରାଯାଇଛି। ରାଜ୍ୟ ଏତକର ଭିନ୍ ଭିନ୍ ପ୍ରକାରର ସରକାରୀ ସୁବିଧା ପାଇବାର ଲାଗି ଆଧାରକେ ବାଧ୍ୟତାମୂଳକ କରାଯିବା ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ କୁହାଯାଇଛି। ଜାତି ଆୟ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଜମିଜମା ରେକର୍ଡ ଆଉ ପଞ୍ଜୀକରଣ ଲାଗି ଆଧାର ନମ୍ଘର ଦେବାର ଲାଗି ପଡ଼ବା। ସରକାରଙ୍କ ଯୋଜନାମାନଙ୍କର ସବ୍ସିଡି ଆଉ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସୁବିଧାର ଲାଗି ହିତାଧିକାରୀମାନଙ୍କ ଲାଗି ଭି ଆଧାରକେ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍ ଏନ୍ସିଇଏଲ୍ ଏତକର ଓଡ଼ିଶାର ଦରବକେ ବିଦେଶକେ ରପ୍ତାନୀ କରବା। ଇ ବାବଦେ ମାର୍କଫେଡ୍ ଓଡ଼ିଶା ସହିତ ଏନ୍ସିଇଏଲ୍ ଆଉ ଭାରତୀୟ ବୀଜ ସହକାରୀ ସମିତି ଲିମିଟେଡ୍ର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପହିଲା କ୍ଷେପେ ସମ୍ବଲପୁର ଦେବଗଡ଼ କନ୍ଧମାଳ କୋରାପୁଟ ନବରଙ୍ଗପୁର ଆଉ ଖୋର୍ଦ୍ଧା ଜିଲ୍ଲାନୁ କଫି ତେତେଲ ମକା ଅଦା ମିର୍ଚା ଲିଚୁ ଆଉ କାଜୁକେ ଏନ୍ସିଇଏଲ୍ ବିଦେଶକେ ରପ୍ତାନୀ କରବା। ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଆଇବା ସୋମବାର ଦିନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଅଭିଯୋଗ ଶୁଣାଣି ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଇ ବଛର ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀ ରେଲ୍ ଷ୍ଟେସନ୍ର ଆତଙ୍କବାଦୀ ନିରୋଧୀ ମକ୍ଡ୍ରିଲ୍ କରାଯାଇଛି। ଆର୍ପିଏଫ୍ ଜିଆର୍ପି ସ୍ପେଶାଲ୍ କମାଣ୍ଡୋ ଏସ୍ଓଜି ଅଗ୍ନିଶମ ବାହିନୀ ଓଡ୍ରାଫ୍ ଜିଲ୍ଲା ପୁଲିସ୍ ସହିତ 11ଟା ଟିମ୍ର ମିଳିତ ସହଯୋଗତି ଇ ମକ୍ଡ୍ରିଲ୍ କରାଯାଇଛି। ସ୍ନାତକୋତ୍ତରଥି ନାଁ ଲେଖା ଲାଗି ପହିଲା ଖେପ୍ ସିଟ୍ ଆବଣ୍ଟନ ଗଲାକାଲି ହୋଇଛି। ଆଇବା 16-18 ତାରିଖ ତକ ଇଥିଲାଗି ନାଁ ଲେଖା ହେବା। 2 ଖେପ୍ ନାଁ ଲେଖା ଲାଗି 23 ତାରିଖ ସିଟ୍ ଆବଣ୍ଟନ ତାଲିକା ବାହାରିବା ଆଉ ଇଥିଲାଗି ନାଁ ଲେଖା 24-26 ତାରିଖ ଭିତରେ ହେବା। ଜୁଲାଇ 10 ତାରିଖନୁ ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଶିକ୍ଷକ ଶିକ୍ଷା ବିଏଡ୍ ନାଁ ଲେଖା ପ୍ରବେଶିକା ପରୀକ୍ଷାର ଫଲ ଗଲାକାଲି ବାହାରିଛି। ରାଜ୍ୟ 2750 ସିଟ୍ଟି ନାଁ ଲେଖା ହେବା। ଜୁନ୍ 19 ତାରିଖ ତକ ପରୀକ୍ଷାର୍ଥୀମାନେ ନିଜର ପସନ୍ଦର କଲେଜକେ ବାଛିପାରିବେ। 25 ତାରିଖ ପହିଲା କ୍ଷେପେ ନାଁ ଲେଖା ଲାଗି ସିଟ୍ ଆବଣ୍ଟନ କରାହେବା। ଇତି ବଛା ହୋଇଥିବା ଶିକ୍ଷାର୍ଥୀ 25 ଜୁଲାଇ 1 ତାରିଖ ତକ ନାଁ ଲେଖିପାରିବେ। ଗଲାକାଲି ବାହାରିଥିବାର ବିଏଡ୍ ପରୀକ୍ଷା ଫଲକେ ଶିକ୍ଷାର୍ଥୀମାନେ samsodisha.gov.in ପୋର୍ଟାଲ ଜରିଏ ଦେଖିପାରିବେ। ରେଡ଼ାଖୋଲଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଲାଗି ଗଲାକାଲି ବିଭାଗର ଗୋଟିଏ କେନ୍ଦ୍ରୀୟ ଦଳ ରେଡ଼ାଖୋଲ ଗସ୍ତି ଆସିକରି ଜାଗା ଚିହ୍ନଟ କରିବାର ସହିତ ଅସ୍ଥାୟୀ କ୍ୟାମ୍ପସ୍ ପରିଦର୍ଶନ କରିଛନ୍। ଅସ୍ଥାୟୀ କ୍ୟାମ୍ପସ୍ ଲାଗି ଭୀମଭୋଇ କଲେଜନ ଖାଲି ପଡ଼ିଥିବାର 15 ଶ୍ରେଣୀଗୃହକେ ଦଳ ପରିଦର୍ଶନ କରିଛନ୍। ପୂର୍ବତଟ ରେଲପଥ ସମ୍ବଲପୁର ମଣ୍ଡଳ ତରଫ ଗୋଟିଏ ଯୋଗ କର୍ମଶାଳା ହୋଇଯାଇଛି। ରେଲମଣ୍ଡଳ ମହାପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ ଏଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ଉପରେ ଯୋଗର ସକାରାତ୍ମକ ପ୍ରଭାବ ବାବଦେ କହିଥିଲେ। ରାଜ୍ୟ ଆଇଷ୍ଠାନୁ 3 କୃଷିଭିତ୍ତିକ ରଜ ପର୍ବ ପାଳନ ମୂଲ ହୋଇଛି। ଆଇବାକାଲି ରଜ ସଂକ୍ରାନ୍ତି ଆର୍ ତାର ଆର ଦିନ ଭୂମିଦହନ ପାଳନ ହେବା। ଆଷାଢ଼ ମାସ ମୂଲନୁ ମୌସୁମୀ ଆଇସି ଶୁଖା ଭୂଇନ ବର୍ଷା ପାଇଁ ପଡ଼ବା ଋତୁରୁ ମାଏଟ୍ର ପ୍ରଜନନ ଶକ୍ତି ବଢ଼୍ସି। ଇଥିଲାଗି ଇ 3 ଜମି ଚାଷ ଆର୍ ଅଲଗା ଚାଷ କାମ ନାଇଁ କରାଯାଏ। ପରମ୍ପରା ଅନୁସାରେ ଇ 3 ବିଶ୍ରାମ ଆର୍ ମନୋରଞ୍ଜନର ସମୟ ହୋଇଥିବାରୁ ପୋଡ଼ପିଠା ଖିଲି ପାନ ସାଙ୍ଗେ ଦୁଲି ଖେଲବାର ଆର୍ ଦୁଲି ଗୀତ ରଜ ପର୍ବର ମୁଖ୍ୟ ଆକର୍ଷଣ ହେସି। ରଜ ପର୍ବ ଉତ୍ତରୁ 4 ଦିନ ବସୁମତୀ ସ୍ନାନ କରାଯିବାର ସହିତ ରଜ ପର୍ବ ଶେଷ ହେସି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଆଜ୍ ବିଶ୍ୱ ରକ୍ତଦାତା ଦିବସ। ରକ୍ତର ମହତ୍ତ୍ୱ ବାବଦେ ଲୋକକୁ ସଚେତନ କରିବା ଲାଗି ଫି ବଛର ଆଜିର ଦିନେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆର୍ ଆନ୍ତର୍ଜାତୀୟ ରେଡ୍କ୍ରସ୍ ସଂସ୍ଥା 2005 ବିଶ୍ୱ ରକ୍ତଦାତା ଦିବସ ପାଳନ କରୁଛି। ରକ୍ତ ଗ୍ରୁପ୍ର ଉଦ୍ଭାବନ କରିଥିବା ଡାକ୍ତର ଲ୍ୟାଣ୍ଡ ଷ୍ଟେନନ୍ଙ୍କ ସ୍ମୃତିଥି ତାଙ୍କର ଜନ୍ମଦିନକେ ଏହି ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ବାର୍ତ୍ତା ହେଉଛି ରକ୍ତଦାନ କରୁନ୍, ଅମୂଲ୍ୟ ଜୀବନ ବଞ୍ଚୁନ୍। ଝାରସୁଗୁଡ଼ା ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶତି ହୋଇଥିବା ବୈଠକଟି ଜିଲ୍ଲାର ଆଇବା ବର୍ଷାଦିନେ ସମ୍ଭାବ୍ୟ ବନ୍ୟାତିଥି ସମିଆତି ଧନଜୀବନ ରକ୍ଷା ବାବଦେ ଆଲୋଚନା ହୋଇଥିଲା। ଦକ୍ଷିଣ କୋରିଆନୁ ହୋଇଥିବାର ଏସିଆନ୍ ଏଥଲେଟିକ୍ ଚମ୍ପିୟନ୍ସିପ୍ଟି ଧାବକ ଅନିମେଶ କୁଜୁର 200 ଦୌଡ଼ ବର୍ଗତି ବ୍ରୋଞ୍ଜ ପଦକ ଜିତିଥିଲେ। ଭୁବନେଶ୍ୱର ଫିଲ୍ଲାଉତ୍ରୁ ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଏହି ଅବସରରେ ଅନିମେଶକୁ 2,50,000 ଟଙ୍କା ପୁରସ୍କାର ଦିଆଯାଇଛି। এচিনির আঞ্চলিক খবর ইন শেষ হল আর বেলর আঞ্চলিক খবর শুনিপারবে রাতের 7:02 জুহার।